ନମସ୍କାର, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ଚାଷୀ ଆତ୍ମହତ୍ୟା ରୋକିବାକୁ ଯୁଦ୍ଧକାଳୀନ ପଦକ୍ଷେପ। ମରୁଡ଼ି ଅଞ୍ଚଳରେ ଚଳିତ ବର୍ଷ ଜଳକର ସମ୍ପୂର୍ଣ୍ଣ ଛାଡ଼ କରାଯିବ। କ୍ଷତିଗ୍ରସ୍ତ ଅଞ୍ଚଳରେ ସମବାୟ ସମିତିଗୁଡ଼ିକର ଋଣ ଆଦାୟ ତୁରନ୍ତ ବନ୍ଦ କରିବେ। ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ମଧ୍ୟ ଅନୁରୂପ ଭାବେ କୃଷି ଋଣ ଆଦାୟ ବନ୍ଦ ରଖିବେ। ମନରେଗା ମଜୁରୀ ଅଧିକ 30% ମିଳିବ। ଚାଷୀ ଆତ୍ମହତ୍ୟାର ଭୟାନକ ସ୍ୱରେ ସ୍ତବ୍ଧ ହୋଇଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଯୁଦ୍ଧକାଳୀନ ପଦକ୍ଷେପ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା ଅଞ୍ଚଳରେ ଚାଷୀଙ୍କୁ ରବି ଚାଷ ପାଇଁ ନଭେମ୍ବର 10 ସୁଦ୍ଧା ଇନପୁଟ ସବସିଡି ଦିଆଯିବ। ଫସଲ କ୍ଷତି ଆକଳନ କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ରାଶି ଦିଅ ବୋଲି ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଚାଷୀକୂଳ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ ପୁଣି ସନ୍ଦେଶ ଦେଇଛନ୍ତି, ସରକାର ସବୁ ପଦକ୍ଷେପ ନେଉଛନ୍ତି। ଫସଲ ହାନି କିମ୍ବା ଋଣ ବୋଝ ପାଇଁ ଆତ୍ମହତ୍ୟା କରନି, ଧୈର୍ଯ୍ୟ ଧର, ପରିସ୍ଥିତି ମୁକାବିଲା କର। କ୍ଷତିଗ୍ରସ୍ତ ଅଞ୍ଚଳରେ ଯେକୌଣସି ଆତ୍ମହତ୍ୟା ରିପୋର୍ଟ 24 ସରକାରଙ୍କୁ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୁଣି 2 ଚାଷୀଙ୍କ ଆତ୍ମହତ୍ୟା। ମରୁଡ଼ି ଫାସ ଓ ଋଣ ବୋଝ ପୁଣି ଆଜି 2 ଚାଷୀ ଜୀବନ ନେଇଛି। ଆଉ ଜଣେ ଚାଷୀ ବିଷ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଆତ୍ମହତ୍ୟା କରିଥିବା ଚାଷୀଙ୍କ ମଧ୍ୟରେ ଅଛନ୍ତି ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଘୁମସର ଗାଁର ଅରକ୍ଷିତ ସାହୁ ଏବଂ ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ପଞ୍ଚାୟତର ପୁରାଣବାଣୀ ଗାଁର ଯୁବ ଭାଗିଚାଷୀ ଭଗ ପାଇ। ଓଡ଼ିଶା ଶିକ୍ଷକ ନିଯୁକ୍ତି ଦାବିରେ ପଦଯାତ୍ରା। ଓଡ଼ିଶା ଶିକ୍ଷକ ନିଯୁକ୍ତି ଦାବିରେ ଆରମ୍ଭ ହୋଇଛି ପଦଯାତ୍ରା। ଓଡ଼ିଆ ଭାଷା ସାହିତ୍ୟର ଉଚ୍ଚ ଶିକ୍ଷା ଲାଭ କରୁଥିବା ଡିଗ୍ରୀଧାରୀମାନଙ୍କୁ ଓଡ଼ିଶାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ନିଯୁକ୍ତି, ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ଦାବି ନେଇ ଶାନ୍ତି ନିକେତନ ଶିକ୍ଷାର୍ଥୀମାନେ ସମ୍ବଲପୁରର ଭୁବନେଶ୍ୱର ପଦଯାତ୍ରାରେ ଆସି ଆଜି କଟକରେ ପହଞ୍ଚିବେ। ଏହି ଅବସରରେ କଟକ ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ପଦଯାତ୍ରୀମାନଙ୍କୁ ସ୍ୱାଗତ କରାଯିବା ସହ ବଙ୍ଗାଳୀ ସାହିସ୍ଥିତ ରାମକୃଷ୍ଣ କୁଟୀରଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବ ବୋଲି ଉତ୍କଳ ସମ୍ମିଳନୀ କଟକ ଜିଲ୍ଲା ସଭା ଡକ୍ଟର ରବିରଞ୍ଜନ ସାହୁ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି। ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ କାର୍ଯ୍ୟକ୍ରମ ଶୀଘ୍ର। ଗୋପାଳପୁର ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ଅତି ଶୀଘ୍ର କାର୍ଯ୍ୟକ୍ରମ ହେବ। ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ପାଇଁ ଉପଯୋଗୀ ଏରିଆଲ ଟାର୍ଗେଟ ସାମଗ୍ରୀ ନିର୍ମାଣ ୟୁନିଟ୍ ସ୍ଥାପନ ହେବ। ମୁମ୍ବାଇର ସିଓର ସେଫ୍ଟି ସଲ୍ୟୁସନ୍ ଏହି ଦାୟିତ୍ୱ ବହନ କରିଛି। ବୁଧବାର ଟାଟା ଷ୍ଟିଲ୍ ଅଧିକୃତ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ପରିସରରେ ଏହାର ପ୍ରଥମ ଆସେମ୍ବ୍ଲି ଲାଇନ୍ ସେଟ୍ ନିର୍ମାଣ ଶିଳାନ୍ୟାସ ହୋଇଛି। ବିଶ୍ୱର ସବୁଠୁ ପ୍ରଶଂସିତ ବ୍ୟକ୍ତି 10 ମୋଦି ୱାର୍ଲଡର ଇକୋନୋମିକ ଫୋରମ ଦ୍ୱାରା ବିଶ୍ୱର ସବୁଠୁ ପ୍ରଶଂସିତ ବ୍ୟକ୍ତିଙ୍କ ତାଲିକାରେ ଭାରତର 2 ବ୍ୟକ୍ତି ସ୍ଥାନ ପାଇଛନ୍ତି। ମହାତ୍ମା ଗାନ୍ଧୀ ଏହି ତାଲିକାରେ 4 ସ୍ଥାନରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏହାର 10 ସ୍ଥାନରେ ଅଛନ୍ତି। ଦକ୍ଷିଣ ଆଫ୍ରିକାର ଦିବଂଗତ ରାଷ୍ଟ୍ରପତି ନେଲସନ୍ ମାଣ୍ଡେଲା ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି। ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ନ୍ୟୁଜ୍ ଶୁଣିବା ପାଇଁ ଚାହୁଁଛନ୍ତି, ତେବେ ଟିପନ୍ତୁ ନମ୍ବର 3 ଏବଂ ରେକର୍ଡ କରନ୍ତୁ ନିଜର ମତାମତ। ଧନ୍ୟବାଦ।